ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, ଦେଶବାସୀଙ୍କୁ ସ୍ୱଚ୍ଛ ଶାସନ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ସୁଶାସନ ଦିବସ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ 101ତମ ଜୟନ୍ତୀ ଅବସରରେ ଦେଶବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି। ସାଂସଦ ଖେଳ ମହୋତ୍ସବ କ୍ରୀଡ଼ାର ପରିସରକୁ ବ୍ୟାପକ କରୁଛି, କହିଲେ ପ୍ରଧାନମନ୍ତ୍ରୀ। ବରଗଡ଼ ଧନୁଯାତ୍ରା ଦ୍ୱିତୀୟ ଦିନରେ ଆଜି ପ୍ରଭୁ ଶ୍ରୀକୃଷ୍ଣ ନେବେ ଜନ୍ମ। କଂସ ମହାରାଜଙ୍କ ଦରବାର ରଙ୍ଗମହଲର ହେବ ଉଦ୍ଘାଟନ ଏବଂ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଧରାବତରଣରେ ଚର୍ଚ୍ଚଗୁଡ଼ିକରେ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ କରୁଛନ୍ତି ସମୂହ ପ୍ରାର୍ଥନା। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ 101ତମ ଜନ୍ମବାର୍ଷିକୀ ଅବସରରେ ଆଜି ଦେଶବ୍ୟାପୀ ସୁଶାସନ ଦିବସ ପାଳନ କରାଯାଉଛି। ଦେଶବାସୀଙ୍କୁ ସ୍ୱଚ୍ଛ ଶାସନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନରେ ସ୍ୱର୍ଗତ ବାଜପେୟୀଙ୍କ ଜନ୍ମଦିନକୁ ଏହି ଦିବସ ଭାବେ ପାଳନ କରାଯାଇଥାଏ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ବରିଷ୍ଠ ନେତାମାନେ ନୂଆଦିଲ୍ଲୀସ୍ଥିତ ସଦୈବ ଅଟଳ ସ୍ମାରକୀରେ ପହଞ୍ଚି ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି, ଅଟଳ ବିହାରୀ ବାଜପେୟୀ ଜଣେ ମହାନ ରାଜନେତା, କବି ଏବଂ ଏକତାର ପ୍ରତୀକ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ସ୍ୱର୍ଗତ ବାଜପେୟୀ ନିଜ ଜୀବନକୁ ସୁଶାସନ ଏବଂ ରାଷ୍ଟ୍ର ଗଠନରେ ସମର୍ପିତ କରିଥିଲେ। ତାଙ୍କର ବ୍ୟକ୍ତିତ୍ୱ ଓ ନେତୃତ୍ୱ ଦେଶର ସର୍ବାଙ୍ଗୀନ ବିକାଶର ପଥ ପ୍ରଦର୍ଶକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ସବ୍କା ସାଥ୍ ସବ୍କା ବିକାଶ ଭାବନାର ମୂଳ ଆତ୍ମାକୁ ଜୀବନ୍ତ କରି ଦେଶକୁ ସୁରକ୍ଷା, ବିକାଶ ଓ ଆତ୍ମମର୍ଯ୍ୟାଦାର ନୂତନ ଦିଗ ଦେଇଥିବା ଅଟଳଜୀଙ୍କ ଆଦର୍ଶ ଓ ପ୍ରେରଣା ସଦା ସ୍ମରଣୀୟ। ଏହି ଅବସରରେ ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ ଏମ୍ସଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ପୋଖରୀପୁଟରେ ଆୟୋଜିତ ରକ୍ତଦାନ ଶିବିରରେ ଯୋଗ ଦେଇଥିଲେ।
ଭାରତ ରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କର ପୁଣ୍ୟ ଜନ୍ମ ଜୟନ୍ତୀ, ଆଉ ଆଜି ମଧ୍ୟ ସୁଶାସନ ଦିବସ। ଆଉ ଏ ଦିବସ କେବଳ ଏକ କ୍ୟାଲେଣ୍ଡରରେ ଏକ ତାରିଖ ନୁହେଁ, ଇଏ ନିଶ୍ଚିତ ଭାବରେ ଏଭଳି ଏକ ପବିତ୍ର ଦିନ, ଜନନାୟକଙ୍କର ତାଙ୍କର ସାଧୁତା, ତାଙ୍କର ଦକ୍ଷତା ସମର୍ପଣ ସହିତ ଲୋକଙ୍କର ସେବା କରିବାର, ପ୍ରେରଣା ଦେବା ଆଉ ଆମ ସମସ୍ତଙ୍କର ପ୍ରତିବଦ୍ଧତାର, ଇଏ ହେଉଛି ଏକ ପବିତ୍ର ଦିନ।
ଅଟଳ ବିହାରୀ ବାଜପେୟୀଙ୍କ ସୁଶାସନ ମନ୍ତ୍ର ହିଁ ଓଡ଼ିଶାକୁ ଏକ ସମୃଦ୍ଧ ଓ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ସର୍ବଦା ପ୍ରେରଣା ଦେଉଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସମ୍ବଲପୁର ବୁର୍ଲାଠାରେ ଆୟୋଜିତ ସୁଶାସନ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ଅଟଳଜୀଙ୍କ ଆଦର୍ଶରେ ଏକ ବିକଶିତ ଓଡ଼ିଶା ଗଠନ ପାଇଁ ଆମକୁ ସଂକଳ୍ପବଦ୍ଧ ହେବାକୁ ପଡ଼ିବ। ଅଟଳ ବିହାରୀ ଜୟନ୍ତୀ ସମିତି ଏବଂ ଜିଲ୍ଲା ପ୍ରଶାସନର ମିଳିତ ପ୍ରୟାସରେ ଆୟୋଜିତ ମାରାଥନ ଦୌଡ଼ରେ ଅଂଶଗ୍ରହଣ କରି ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଓ ସ୍ୱେଚ୍ଛାସେବୀଙ୍କୁ ଉତ୍ସାହିତ କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ସୁଶାସନ ଦିବସ ପାଳନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ଭଦ୍ରକ ସଂସ୍କୃତି ଭବନଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଶାସନ ଦିବସ ପାଳିତ ହୋଇଛି। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟଙ୍କ ସମେତ ଜିଲ୍ଲା ପ୍ରଶାସନ ଅଧିକାରୀ ଓ ଅନେକ ପ୍ରତିଭାବାନ ବ୍ୟକ୍ତିତ୍ୱ ଯୋଗ ଦେଇଛନ୍ତି। ସାଂସଦ ଖେଳ ମହୋତ୍ସବ ଯୋଗୁଁ ଦେଶରେ ହଜାର ହଜାର କ୍ରୀଡ଼ାବିତ୍ ସୃଷ୍ଟି ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆଜି ସାଂସଦ ଖେଳ ମହୋତ୍ସବକୁ ଆଭାସୀ ଜରିଆରେ ସମ୍ବୋଧିତ କରି ଶ୍ରୀ ମୋଦି କହିଛନ୍ତି, ସାଂସଦ ଖେଳ ମହୋତ୍ସବର ପରିସର ଓ ପ୍ରଭାବ ବ୍ୟାପକ ହୋଇଛି। ହାର ଜିତ୍ଠାରୁ ଊର୍ଦ୍ଧ୍ୱରେ ରହି କ୍ରୀଡ଼ାବିତ୍ମାନେ ସେମାନଙ୍କର ଖେଳୁଆଡ଼ ମନୋଭାବ ଜରିଆରେ ପ୍ରତ୍ୟେକ କ୍ରୀଡ଼ାର ବିକାଶ ଲାଗି ଅବଦାନ ଦେଉଛନ୍ତି। ସମର୍ଥ ଏବଂ ଶୃଙ୍ଖଳିତ ଯୁବପିଢ଼ି ଦେଶର ଭବିଷ୍ୟତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
मुझे खुशी है कि सांसद खेल महोत्सव के जरिए देश के युवाओं में इस भावना का निरंतर विकास हो रहा है। सांसद खेल महोत्सव की एक और खास बात है और वो है समाज की सोच बदलने में अहम भूमिका निभाना। आज देश के कोने कोने से, छोटे छोटे गांवों से, दूर सुदूर इलाकों से कितने ही ऐसे उदाहरण आ रहे हैं जो पूरे देश को प्रेरित करते हैं।
ପ୍ରଧାନମନ୍ତ୍ରୀ କହିଛନ୍ତି, 2030ରେ ଭାରତ ଅହମ୍ମଦାବାଦରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିବାକୁ ଯାଉଛି। 2036 ଅଲିମ୍ପିକ୍ସ ଆୟୋଜନ କରିବା ନେଇ ଭାରତ ଉଦ୍ୟମ କରୁଥିବା ସେ କହିଛନ୍ତି। ଯେଉଁମାନେ ଆଗାମୀ ଦିନରେ ଭାରତର ପ୍ରତିନିଧିତ୍ୱ କରିବେ ସେମାନଙ୍କ ବୟସ ଏବେ 10-12 ବର୍ଷ ହୋଇଥିବ। ବର୍ତ୍ତମାନଠାରୁ ସେମାନଙ୍କୁ ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ସମର୍ଥ କରିବା ଲାଗି ସାଂସଦ ଖେଳ ମହୋତ୍ସବ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ପିତାମାତାମାନଙ୍କୁ ସେମାନଙ୍କ ପିଲାଙ୍କୁ କ୍ରୀଡ଼ା ପ୍ରତି ଉତ୍ସାହ ସୃଷ୍ଟି କରିବା ଲାଗି ଆହ୍ୱାନ ଦେଇଛନ୍ତି। ସ୍କୁଲ କଲେଜ ଓ କ୍ଲବ ମାନଙ୍କରେ ଖେଳର ବ୍ୟବସ୍ଥା ହୋଇପାରିବ ବୋଲି ସମ୍ବଲପୁରଠାରେ ଆୟୋଜିତ ସାଂସଦ ଖେଳ ମହୋତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ସବୁ ପ୍ରକାର ଖେଳ ପ୍ରତି ଲୋକଙ୍କ ଶ୍ରଦ୍ଧା ଥିବାରୁ ଜିଲ୍ଲା ପ୍ରଶାସନ ଜିଲ୍ଲା ଆଥଲେଟିକ୍ ଆସୋସିଏସନ ସହ ମିଶି ସ୍ୱୋର୍ଟସ କଲେଜ ପ୍ରତିଷ୍ଠା ପାଇଁ ଚେଷ୍ଟା କରିବାକୁ ଶ୍ରୀ ପ୍ରଧାନ ମତ ରଖିଛନ୍ତି। ବଲାଙ୍ଗୀରଠାରେ ସାଂସଦ ଖେଳ ମହୋତ୍ସବର ଉଦ୍ଯାପନୀ ଉତ୍ସବରେ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଯୋଗଦେଇ କୃତି ଖେଳାଳିଙ୍କୁ ପୁରସ୍କୃତ କରିଛନ୍ତି। ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଆଜି ଦ୍ୱିତୀୟ ଦିବସରେ ଜିଲ୍ଲାର ଲୋକମଣ୍ଡପଠାରେ ଜିଲ୍ଲାପାଳ ଆଦିତ୍ୟ ଗୋଏଲ ରଙ୍ଗମହଲର ଉଦ୍ଘାଟନ କରିବେ। ମଥୁରା ନଗରୀର ସମଲେଶ୍ୱରୀ ମଣ୍ଡପସ୍ଥିତ କାରାଗାରରେ ଶ୍ରୀକୃଷ୍ଣ ଜନ୍ମ, ବସୁଦେବଙ୍କ ଗୋପପୁର ଯାତ୍ରା, ଉଗ୍ରସେନଙ୍କ ସହ ଭେଟ, ବିଜୁଳି କନ୍ୟା ସହ ମଥୁରାକୁ ପ୍ରତ୍ୟାବର୍ତ୍ତନ, ଉର୍ମିଳା ରାକ୍ଷସ ସହ କଂସଙ୍କ ଯୁଦ୍ଧ, ଚାଣୁର ମୁଷ୍ଟିକଙ୍କ ଆବାହନ ଆଦି କାର୍ଯ୍ୟକ୍ରମ ରହିଛି। ଅପରାହ୍ନ 5ଟାରେ ନିଶାମଣି ପଡ଼ିଆସ୍ଥିତ ରଙ୍ଗମହଲ ଉଦ୍ଘାଟନ ପାଇଁ ମା' ଶ୍ୟାମାକାଳୀ ମନ୍ଦିରରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ବାହାରିବ। ପିଲାମାନଙ୍କୁ ବରଗଡ଼ ଧନୁଯାତ୍ରା ସମ୍ପର୍କରେ ସଚେତନ କରିବା ପାଇଁ ବାଲ୍ ଧନୁଯାତ୍ରାର ଆୟୋଜନ କରାଯାଇଛି। ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଏହି କାର୍ଯ୍ୟକ୍ରମ ଆସନ୍ତାକାଲିଠାରୁ 28 ତାରିଖ ପର୍ଯ୍ୟନ୍ତ ଚାଲିବ। ଶୁଣନ୍ତୁ ଧନୁଯାତ୍ରାର କଂସ ମହାରାଜଙ୍କ କିଛି ସଂଳାପ।
କିନ୍ନର ଆଜି ସମସ୍ତେ ହେଉଛନ୍ତି ତ୍ରିପୁର ବିଜେ କଂସ ମହାରାଜାର ବଶବର୍ତ୍ତୀ।
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଗୁମା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ 4 ମାଓବାଦୀଙ୍କ ସମେତ ମାଓନେତା ଗଣେଶ ନିହତ ହୋଇଛି। 2026 ମାର୍ଚ୍ଚ ସୁଦ୍ଧା ମାଓବାଦୀଙ୍କ ମୂଳପୋଚ ଲକ୍ଷ୍ୟ ରଖାଯାଇଛି ବୋଲି ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ କହିଛନ୍ତି। ସୁରକ୍ଷାକର୍ମୀଙ୍କ ଦ୍ୱାରା ଗୁମା ଜଙ୍ଗଲରେ କୁମ୍ବିଂ ଜାରି ରହିଛି। ସର୍ଚ୍ଚ ଅପରେସନ୍ ସମୟରେ ଅନେକ ବିସ୍ଫୋରକ ଜବତ ହୋଇଥିବା ନେଇ ଆମ ସମ୍ଭାଦଦାତା ଜଣାଇଛନ୍ତି। ମାଲକାନଗିରି ନିୟନ୍ତ୍ରିତ ବଜାର କମିଟି ପରିସରରେ ଚଳିତ ଖରିଫ୍ ଋତୁର ଜିଲ୍ଲାସ୍ତରୀୟ ଖରିଫ୍ ଧାନ ସଂଗ୍ରହ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଯୋଗଦେଇ ଯୋଗ୍ୟ ବିବେଚିତ ହୋଇଥିବା ପଞ୍ଜିକୃତ ଚାଷୀ ଭାଇ ଭଉଣୀଙ୍କ ପାଇଁ ଏଫ୍ଏକ୍ୟୁ ମାନର ସାଧାରଣ ଧାନ ସଠିକ୍ ମୂଲ୍ୟରେ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାରେ ମଣ୍ଡି ନୋଡାଲ ଅଧିକାରୀ ଓ ମଣ୍ଡି ସୁପରଭାଇଜିଂ ଅଧିକାରୀ ନିୟୋଜିତ ରହି ସମସ୍ତ ପ୍ରକ୍ରିୟା ଉପରେ ତୀକ୍ଷ୍ଣ ନଜର ରଖିବାକୁ ଜିଲ୍ଲାପାଳ କହିଛନ୍ତି। ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ 8,66,000 କ୍ୱିଣ୍ଟାଲ ଧାନ କ୍ରୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଜିଲ୍ଲାରେ 68 ସ୍ଥାନରେ ମଣ୍ଡି ଖୋଲିବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ 47,700ରୁ ଉର୍ଦ୍ଧ୍ୱ ଚାଷୀ ପଞ୍ଜିକରଣ କରିଛନ୍ତି। ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଆନନ୍ଦ ଉଲ୍ଲାସର ସହ ବଡ଼ଦିନ ପର୍ବ ପାଳନ କରାଯାଉଛି। ଖ୍ରୀଷ୍ଟ ଧର୍ମର ପ୍ରବର୍ତ୍ତକ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଦିନ ଧରାବତରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ଏହି ଅବସରରେ ବାପ୍ଟିଷ୍ଟ ଓ କ୍ୟାଥଲିକ୍ ଚର୍ଚ୍ଚଗୁଡ଼ିକୁ ବିଭିନ୍ନ ରଙ୍ଗବେରଙ୍ଗର ଆଲୋକମାଳା ତାରକାରେ ସଜ୍ଜିତ କରାଯାଇ କ୍ୟାରଲ୍ ସଙ୍ଗୀତ ସହ ସମୂହ ପ୍ରାର୍ଥନା କରାଯାଉଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପବିତ୍ର ବଡ଼ଦିନ ଉପଲକ୍ଷେ ଖ୍ରୀଷ୍ଟ ଧର୍ମାବଲମ୍ବୀମାନଙ୍କୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅଭିନନ୍ଦନ ଜଣାଇ ସମୃଦ୍ଧ ଏବଂ ସଶକ୍ତ ଓଡ଼ିଶା ଗଠନରେ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ଭାଇ ଭଉଣୀମାନେ ଆଡ଼ମ୍ବର ସହକାରେ ବଡ଼ଦିନ ପାଳନ କରୁଛନ୍ତି। ଭଦ୍ରକ ସହର ସମେତ ଜିଲ୍ଲାର 7ଟି ବ୍ଲକରେ ଥିବା ବିଭିନ୍ନ ଚର୍ଚ୍ଚରେ ବଡ଼ଦିନ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବଡ଼ଦିନ ପର୍ବ ଧୁମ୍ଧାମ୍ରେ ପାଳିତ ହୋଇଛି। ଚର୍ଚ୍ଚ ପରିସରରେ ପ୍ରଭୁ ଯୀଶୁଙ୍କ ତ୍ୟାଗ ଓ ମହତ୍ପାଣୀ ଉପରେ ଚର୍ଚ୍ଚା ହୋଇଛି। ରାୟଗଡ଼ା ଜିଲ୍ଲା ଗୁଣପୁର, ମୁନିଗୁଡ଼ା, ବିଷମକଟକ, ଜେକେପୁର ଆଦି ଅଞ୍ଚଳରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ଭାଇ ଭଉଣୀମାନେ ବଡ଼ଦିନ ପାଳନ କରୁଛନ୍ତି। ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ସେଓ ଓ ବାଲିରେ ନିର୍ମିତ ସାନ୍ତାକ୍ଲୋଜ୍ ୱାର୍ଲଡ ରେକର୍ଡ ବୁକ୍ ଅଫ୍ ଇଣ୍ଡିଆରେ ସ୍ଥାନ ପାଇଛି। 1.5 ଟନ୍ର ସେଓ ବ୍ୟବହାର କରି 60 ଫୁଟ ଲମ୍ବା, 22 ଫୁଟ ଉଚ୍ଚତା ଓ 45 ଫୁଟ ଚଉଡ଼ା ବିଶିଷ୍ଟ ବାଲୁକା କଳାରେ ପୁରୀ ବେଳାଭୂମିରେ ଏହି ସାନ୍ତାକ୍ଲୋଜ୍ ନିର୍ମାଣ କରାଯାଇଛି। ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଦ୍ୱାରା ସୁସ୍ଥ ଜୀବନଶୈଳୀକୁ ଉତ୍ସାହିତ କରିବା ଲକ୍ଷ୍ୟରେ ଖୋର୍ଦ୍ଧା ରୋଡ୍ ହାଫ୍ ମାରାଥନ୍ ଭୁବନେଶ୍ୱର 2026ର ଦ୍ୱିତୀୟ ସଂସ୍କରଣ ଆସନ୍ତା ଫେବୃୟାରୀ ମାସ 1 ତାରିଖରେ ଆୟୋଜିତ ହେବ। ଗଣମାଧ୍ୟମକୁ ସୂଚନା ଦେଇ ମଣ୍ଡଳ ରେଳ ପ୍ରବନ୍ଧକ କହିଛନ୍ତି ଏହି ମାରାଥନ୍ରେ 4ଟି ଦୌଡ଼ବର୍ଗ ରହିବ। ପାଣିପାଗ ରାଜ୍ୟକୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବେଶ କରୁଥିବାରୁ ଆଜିଠାରୁ ରାତି ତାପମାତ୍ରା ହ୍ରାସ ପାଇବା ସହିତ ଶୀତର ପ୍ରକୋପ ବଢ଼ିବ। ପାଣିପାଗ ବିଭାଗର ସୂଚନା ଅନୁସାରେ ଥଣ୍ଡା ବାୟୁର ପ୍ରଭାବ ଯୋଗୁଁ 2ରୁ 3 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ। ଆସନ୍ତା 2 ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ନେଇ ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ, ଢେଙ୍କାନାଳ ଓ ଖୋର୍ଦ୍ଧା ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସମ୍ବାଦ ଶେଷ ପୂର୍ବରୁ ପୁଣି ଥରେ ମୁଖ୍ୟ ସମ୍ବାଦ। ଦେଶବାସୀଙ୍କୁ ସ୍ୱଚ୍ଛ ଶାସନ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ସୁଶାସନ ଦିବସ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ 101ତମ ଜୟନ୍ତୀ ଅବସରରେ ଦେଶବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି। ସାଂସଦ ଖେଳ ମହୋତ୍ସବ କ୍ରୀଡ଼ାର ପରିସରକୁ ବ୍ୟାପକ କରୁଛି କହିଲେ ପ୍ରଧାନମନ୍ତ୍ରୀ। ବରଗଡ଼ ଧନୁଯାତ୍ରା ଦ୍ୱିତୀୟ ଦିନରେ ଆଜି ପ୍ରଭୁ ଶ୍ରୀକୃଷ୍ଣ ନେବେ ଜନ୍ମ। କଂସ ମହାରାଜଙ୍କ ଦରବାର ରଙ୍ଗମହଲର ହେବ ଉଦ୍ଘାଟନ। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ବାଦ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।